बाकस बने। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 68 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପେହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନର ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଉଛନ୍ତି ସଂସଦୀୟ ପ୍ରତିନିଧିମଣ୍ଡଳୀ। ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା 15 ସେପ୍ଟେମ୍ବରକୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ନାଗରିକ ପୁରସ୍କାର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 68 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ପଦ୍ମ ବିଭୂଷଣ, 9 ଜଣଙ୍କୁ ପଦ୍ମଭୂଷଣ ଏବଂ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସୂଚନା ଅନୁସାରେ ଚଳିତ ବର୍ଷ 7 ଜଣ ପଦ୍ମ ବିଭୂଷଣ, 19 ଜଣ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ 71 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାରୁ 4 ଜଣ ଡକ୍ଟର ଅଶୋକ ମହାପାତ୍ର, ଲେଖିକା ପ୍ରତିଭା ଶତପଥୀ, ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଚରଣ ଗଡ଼ନାୟକ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଜି ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେର, କୁମୁଦିନୀ ରଜନୀକାନ୍ତ ଲଖିଆ ରହିଥିବାବେଳେ ଯତୀନ ଗୋସ୍ୱାମୀ, କୈଳାସନାଥ ଦୀକ୍ଷିତ, ସାଧ୍ୱୀ ରୀତାମ୍ବର ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେହିପରି ଡକ୍ଟର ନିରଜ ଭାଟଲା, ସନ୍ଥରାମ ଦେଶୱାଲ, ସୟଦ ଆୟନୁଲ ହସନ ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଭାରତ ନିପାତ କରିଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନ ଜାତୀୟ ପତାକାରେ ଆଚ୍ଛାଦିତ କରି ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରିଛି। ପାକିସ୍ତାନୀ ସେନା ମଧ୍ୟ ସାଲ୍ୟୁଟ୍ ପ୍ରଦାନ କରିଛନ୍ତି। ପେହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନର ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି ସୂଚିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
स्टेट ओनर दिया गया पाकिस्तान में, उनके कॉफिन पे पाकिस्तान के झंडे लगाए गए, उनकी सेना ने उनको सैल्यूट दी, ये सिद्ध करता है ये आपकी सोची समझी युद्ध की रणनीति है।
प्रधानमंत्री कहिछन्ती भारत कहा से शत्रुता करबाकु चाहुनै बरंग शांतिर सह रहिबाकु चाहे। से कहिछन्ती केवल निज देश नहि सारा विश्वर उन्नति पई कोटी कोटी भारतीय सरकारक सहित मिसे कार्य करछन्ती। पूर्व कितक नीतिगत निष्पत्ति को समालोचना करी प्रधानमंत्री कहिछन्ती आजर युवपीढ़ी ऐतिहासिक त्रुटिपूर्ण निष्पत्ति गुडीक संपर्क रे जानिबा उचित जहां देशर विकासर परिपंथी थिला। ବିଶ୍ୱର ପ୍ରଥମ 3ଟି ଅର୍ଥନୀତିରେ ସାମିଲ ହେବାକୁ ହେଲେ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହରଗୁଡ଼ିକୁ ଅର୍ଥନୈତିକ ସ୍ତରରେ ବିକଶିତ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ନାଗରିକମାନଙ୍କୁ ଭାରତ ତିଆରି ଉତ୍ପାଦ ବ୍ୟବହାର କରିବା ଲାଗି ଆହ୍ୱାନ ଦେଇଛନ୍ତି। ଗୁଜରାଟ ଗସ୍ତର ଆଜି ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ 5,536 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପାକିସ୍ତାନ ସନ୍ତାସବାଦୀକୁ ସମର୍ଥନ ଜଣାଉଥିବାରୁ ଏହା ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ପ୍ରତିପାଦିତ କରିବା ଲକ୍ଷ୍ୟରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ବିଭିନ୍ନ ରାଷ୍ଟ୍ର ଗସ୍ତ କରିଛନ୍ତି। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଫ୍ରାନ୍ସର ଗଣମାଧ୍ୟମ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ପ୍ରସାଦ କହିଛନ୍ତି, ସନ୍ତାସବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ୱଷ୍ଟ, ସମଗ୍ର ବିଶ୍ୱ ସନ୍ତାସବାଦ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିବା ଉଚିତ। ଶ୍ରୀ ପ୍ରସାଦ କହିଛନ୍ତି, ଭାରତ ପାକିସ୍ତାନର ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିଥିଲା, ପାକିସ୍ତାନର ସନ୍ତାସବାଦୀ ଆଡ୍ଡାସ୍ଥଳଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଡିଏମ୍କେ ସାଂସଦ କାନିମୋଜି କରୁଣାନିଧିଙ୍କ ନେତୃତ୍ୱରେ ସର୍ବଭାରତୀୟ ପ୍ରତିନିଧି ମଣ୍ଡଳୀ ସ୍ଲୋଭାନିଆର ରାଷ୍ଟ୍ରପତି ମାର୍କ ଲୁଟ୍ରିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସନ୍ତାସବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ଏବଂ ଅପରେସନ୍ ସିନ୍ଦୁର ଅଭିଯାନ ପରେ ସ୍ୱାଭାବିକ ସ୍ଥିତି ସମ୍ପର୍କରେ ଏହି ପ୍ରତିନିଧି ଦଳ ସ୍ଲୋଭାନିଆ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ସେହିପରି ସନ୍ତାସବାଦକୁ ଦୃଢ଼ ନିନ୍ଦା କରିବା ସହ ଏହାର ମୂଳୋତ୍ପାଟନର ଆବଶ୍ୟକତା ରହିଛି ବୋଲି ସେ ବର୍ଣ୍ଣନା କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ଗୁଆନା ଗସ୍ତ କରି ଅପରେସନ୍ ସିନ୍ଦୁର ପରବର୍ତ୍ତୀ ଭାରତର ପଦକ୍ଷେପ ଏବଂ ସୀମାପାର ଆତଙ୍କବାଦର ମୁକାବିଲା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଛନ୍ତି। ଶ୍ରୀ ଥରୁର୍ କହିଛନ୍ତି ଭାରତର ରଣନୀତି ସମ୍ପର୍କରେ ଗୁଆନା ଅବଗତ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଭାବରେ ଗୁଆନା ଆନ୍ତର୍ଜାତିକ ସ୍ତରରେ ଭାରତର ଆଭିମୁଖ୍ୟକୁ ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି। ପ୍ରତିନିଧି ଦଳ ଗୁଆନା ରାଷ୍ଟ୍ରପତି ମହମ୍ମଦ ଇରଫାନ୍ ଅଲ୍ଲୀଙ୍କୁ ସାକ୍ଷାତ କରିଛନ୍ତି। ବୈଠକ ପରେ ଗୁଆନା ରାଷ୍ଟ୍ରପତି କହିଛନ୍ତି ମାନବ ସମାଜରେ ଆତଙ୍କବାଦ ଏବଂ ଉଗ୍ରବାଦର କୌଣସି ସ୍ଥାନ ନାହିଁ। ଯେକୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପକୁ ଗୁଆନା ବିରୋଧ କରେ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରତିନିଧି ଦଳ ମଧ୍ୟ ଗୁଆନା ସଂସଦର ବାଚସ୍କତି ମଞ୍ଜୁର ନାଦ୍ରିଙ୍କ ସହ ସାକ୍ଷାତ କରି ଭାରତର ଆତଙ୍କବାଦ ବିରୋଧ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତର ଶୂନ୍ୟ ସହନଶୀଳ ନୀତି ଏବଂ ଅପରେସନ୍ ସିନ୍ଦୁର ପରବର୍ତ୍ତୀ ଘଟଣାକ୍ରମ ସମ୍ପର୍କରେ ପ୍ରତିନିଧି ଦଳ ସେଠାକାର ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି। ସିଙ୍ଗାପୁରର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସିମ୍ ଆନ୍ଙ୍କ ସହ ସାକ୍ଷାତ ଆଲୋଚନା ପରେ ଶ୍ରୀ ଝା କହିଛନ୍ତି ପାକିସ୍ତାନକୁ ବ୍ଲାକ୍ଲିଷ୍ଟରେ ରଖିବା ଲାଗି ଭାରତ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସକୁ ଅନୁରୋଧ କରିଥିଲା। ପାକିସ୍ତାନ ସମସ୍ତ ଆର୍ଥିକ ସହାୟତାର ଦୁରୁପଯୋଗ କରି ଅର୍ଥକୁ ସନ୍ତାସବାଦ କାର୍ଯ୍ୟକଳାପ କ୍ଷେତ୍ରରେ ବିନିଯୋଗ କରୁଥିବା ଏହି ପ୍ରତିନିଧି ମଣ୍ଡଳୀ କହିଛନ୍ତି।
हम लोगों ने यही रिक्वेस्ट किया कि भाई पाकिस्तान को ब्लैक लिस्ट में लाना चाहिए, क्योंकि जो भी फाइनेंशियल सपोर्ट उसको मिलता है वो लार्जली वो अपने डिफेंस या ये जो आतंकवाद है टेररिज्म है उसी पर उसका एक्सपेंस होता है। डेवलपमेंट वर्क का तो कोई है नहीं, पास्ट में भी ग्रे लिस्ट में जा चुके हैं।
बीजेपी सांसद बैजयंत पंडा नेतृत्व में प्रतिनिधिमंडल कुएत में अवस्थित भारतीय वंशोद्भव को उद्बोधन देते श्री पंडा कहते आतंकवाद विरुद्ध भारत आभिमुख्य भारतीय वंशोद्भव ଗୋଷ୍ଠୀ ବିପୁଳ ସମର୍ଥନ ଜଣାଇଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆମେରିକା ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକଠାରୁ ପାଇଥିବା ସହାୟତା ରାଶିକୁ ପାକିସ୍ତାନର ବିକାଶ କାର୍ଯ୍ୟରେ ନ ଲଗାଇ ସନ୍ତାସବାଦ ପ୍ରୋହାହନ ଦିଗରେ ବ୍ୟୟ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ପାକିସ୍ତାନକୁ କଳା ତାଲିକାଭୁକ୍ତ କରି ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରୀ ପଣ୍ଡା କହିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ଚଳିତ ବର୍ଷ ଜୁଲାଇ 31 ତାରିଖରୁ ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଡିଟି ପକ୍ଷରୁ କୁହାଯାଇଛି ଏହି ବର୍ଦ୍ଧିତ ସମୟସୀମା ଫଳରେ ଆୟକରଦାତାଙ୍କୁ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଅଧିକ ସମୟ ମିଳିପାରିବ। ସହଜ ଏବଂ ସଠିକ୍ ଭାବରେ ଆୟକର ରିଟର୍ଣ୍ଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ନିମନ୍ତେ ସିବିଡିଟି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଆୟକର ରିଟର୍ଣ୍ଣ ଫାଇଲ୍ ପ୍ରକ୍ରିୟାରେ ସାଧୁତା ଏବଂ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଅଂଶୀଦାରମାନଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପର୍ଯ୍ୟାପ୍ତ ସମୟ ମିଳିପାରିବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ କହିଛନ୍ତି ଦେଶର ଯୁବବର୍ଗ କୃତ୍ରିମ ବୁଦ୍ଧିମତା ଏଆଇ ସମ୍ପର୍କରେ ଜ୍ଞାନ ଆହରଣର ଆବଶ୍ୟକତା ରହିଛି। ଏଆଇ ଭବିଷ୍ୟତରେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହାୟକ ହେବ। ଶିକ୍ଷା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା, ଦକ୍ଷତା ବିକାଶ, ନବସୃଜନ ଏବଂ ଷ୍ଟାର୍ଟଅପ୍ ସ୍ଥାପନ ଏମ୍ଏସ୍ଏମ୍ଇଗୁଡ଼ିକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କରିବା କ୍ଷେତ୍ରରେ ଏଆଇ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଏଆଇ ନୀତି ଏବଂ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ପ୍ରସାଦ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀ ସରକାର ଆଜି 1984 ମସିହା ଶିଖ୍ ବିରୋଧୀ ଦଙ୍ଗାରେ ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ମନ୍ତ୍ରୀ ମନଜିନ୍ଦର ସିଂହ ସିର୍ସା ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ବାଙ୍ଗାଲୋର 17 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ରେ ତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତି ବାଙ୍ଗାଲୋର ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିବାକୁ ଚେଷ୍ଟା କରିବ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 68 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପେହେଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନର ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଉଛନ୍ତି ସଂସଦୀୟ ପ୍ରତିନିଧିମଣ୍ଡଳୀ। ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ସେପ୍ଟେମ୍ବର 15କୁ ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।